ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଆସନ୍ତୁ ସେହି ଜୀବନଦାତାଙ୍କର ପରିଚୟ ପାଇ ଜୀବନରେ ବାସ୍ତବ ଶାନ୍ତି ଓ ମୁକ୍ତି ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ମଣିଷ ଜୀବନ ଦୁଇ ଦିନ ପାଇଁ, ଆଜି ଥିଲେ ପୁଣି କାଲିକୁ ନାହିଁ। ଆସିଛି ମୁଁ ଏକା, ଚାଲିଯିବି ଏକା, କରି ସେ ନାମ ନୀତି ଧ୍ୟାନ ସେ
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশীবা নিমন্তে আপনার স্বাগত করে। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছ। কেবল সেতু নুহে, ଆପଣଙ୍କ ନିମନ୍ତେ ଏକ ଉପାଦେୟ ପୁସ୍ତକ ପଠାଇଛୁ, ତା ବଦ୍ୱେ ଆପଣଙ୍କର ହସ୍ତଗତ ହୋଇସାରିଥିବ, ତେଣୁ ତାହା ଅଧ୍ୟୟନ କରନ୍ତୁ। ଆଉ ତହିଁରୁ କି ଶିକ୍ଷା ଗ୍ରହଣ କଲେ ତାହା ପତ୍ର ମାଧ୍ୟମରେ ଆମ ନିକଟକୁ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ଦାନ ପାଇଁ, ତୁମର ମଙ୍ଗଳ ଦାନ ପାଇଁ। ହଁ ପ୍ରଭୁ, ଜଗତର ସମସ୍ତ ବ୍ୟସ୍ତତା ମଧ୍ୟରୁ ତୁମେ ଆମମାନଙ୍କୁ କଢ଼ାଇ ଆଣିଛ କିଛି ସମୟ ଧରି ପ୍ରଭୁ ତୁମ ସହିତ ଆଳାପ କରିବା ପାଇଁ। ପ୍ରଭୁ, ଆମମାନଙ୍କର ଅଯୋଗ୍ୟ ଅପଦାର୍ଥମାନଙ୍କୁ ପ୍ରଭୁ ତୁମେ ଏକ ପବିତ୍ର ହୃଦୟ ଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆଉ ସେହି ବାକ୍ୟ ଅନୁଯାୟୀ ପ୍ରଭୁ, ଆମେ ଯେପରି ତୁମଠାରେ ବିଶ୍ୱାସ କରି ତୁମର ପଦାଙ୍କ ଅନୁସରଣ କରି ଯେପରି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବୁ, ଏହି ଆଶୀର୍ବାଦ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ଆଜିର କାର୍ଯ୍ୟକ୍ରମ ଶୁଣୁଥିବା ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପୁରାତନ ନିୟମର ହିତୋପଦେଶ ପୁସ୍ତକଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଈଶ୍ୱରଙ୍କ ବାକ୍ୟ ବାଇବଲ ମଧ୍ୟରେ ହିତୋପଦେଶ ପୁସ୍ତକକୁ ପଦ୍ୟ ବିଭାଗର ପାଞ୍ଚଟି ପୁସ୍ତକ ମଧ୍ୟରୁ ଏକ ପୁସ୍ତକ ବୋଲି ବା ପଦ୍ୟ ବୋଲି ଗ୍ରହଣ କରାଯାଏ। ଆୟୁବ, ଗୀତସଂହିତା, ହିତୋପଦେଶ, ଉପଦେଶକ ଓ ପରମଗୀତ ଏହି ସମସ୍ତ ଗୋଟିଏ ଶ୍ରେଣୀରେ ଆବଦ୍ଧ, କାରଣ ସେହିସବୁ ଏଭ୍ରି ପଦ୍ୟ ଭାବେ ଉଲ୍ଲେଖ ହୋଇଅଛି। ଏହା ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ଏକ ପଦ୍ୟ ପୁସ୍ତକ। ଜ୍ଞାନୀ ରାଜା ସଲୋମନ ଏହି ତିନୋଟି ଯାକ ପୁସ୍ତକର ଲେଖକ ଅଟନ୍ତି, ଯଥା ହିତୋପଦେଶ, ଉପଦେଶକ ଓ ପରମଗୀତ। ହିତୋପଦେଶ ପୁସ୍ତକ ଜ୍ଞାନ ଉପରେ ଆଧାରିତ, ଉପଦେଶକ ପୁସ୍ତକ ମୂର୍ଖତାର ବିଷୟ ଉପରେ ଆଧାରିତ ଓ ପରମଗୀତ ପ୍ରେମ ଉପରେ ଆଧାରିତ। ଜ୍ଞାନ ଓ ମୂର୍ଖତା ମଧ୍ୟରେ ପ୍ରେମ ହେଉଛି ଏକ ଆନନ୍ଦର ମାଧ୍ୟମ। ଜ୍ଞାନୀ ରାଜା ସଲୋମନ ଏହି ତିନୋଟି ଯାକ ବିଷୟବସ୍ତୁ ଉପରେ ଅତି ଦକ୍ଷ ଥିଲେ। ଈଶ୍ୱରଙ୍କ ବାକ୍ୟ ତାହାଙ୍କ ବିଷୟ ନେଇ ପ୍ରକାଶ କରେ, ଯାହାକି ପ୍ରଥମ ରାଜାବଳୀ ଚାରି ପର୍ବର 32 ପଦରେ ଲେଖା ଅଛି। ସେ 300 ନୀତି କଥା କହିଲେ ଓ ତାଙ୍କର ଗୀତ 105 ଥିଲା। ସେହି 1005 ଗୀତ ମଧ୍ୟରୁ ତାଙ୍କର ଗୋଟିଏ ମାତ୍ର ଗୀତ ଏଠାରେ ସ୍ଥାନ ପାଇଅଛି, ଯାହାକି ସେ ଲେଖିଥିଲେ। ଆଉ ପ୍ରକୃତରେ ତାହାଙ୍କର ହିତୋପଦେଶଗୁଡ଼ିକ ମଧ୍ୟରୁ ଆମମାନଙ୍କ ପାଖରେ ଅଳ୍ପ କେତେକ ଅଛି। ପ୍ରଥମ ରାଜାବଳୀ 4 ପର୍ବର 33 ଓ 34 ପଦରେ ଏହିପରି ଲେଖା ଅଛି, ପୁଣି ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସବୁ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ, ମଧ୍ୟ ସେ ପଶୁ ଓ ପକ୍ଷୀ ଓ ଉରଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବର୍ଣ୍ଣନା କଲେ। ପୁଣି ପୃଥିବୀସ୍ଥ ଯେ ଯେ ରାଜା ସଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ। ହିତୋପଦେଶ ପୁସ୍ତକରେ ଆମେ ସଲୋମନଙ୍କର ଜ୍ଞାନର ବିଷୟ ଅଧ୍ୟୟନ କରୁ। ହିତୋପଦେଶ ଏକ କଥା ଯାହାକି ଏକ ନିର୍ଦ୍ଦିଷ୍ଟ ସତ୍ୟ ସିଧାସଳଖ ଓ ସାରଗର୍ଭକ ଭାବେ ପ୍ରକାଶ କରେ। ହିତୋପଦେଶଗୁଡ଼ିକ କ୍ଷୁଦ୍ର ବାକ୍ୟ ଯାହାକି ଦୀର୍ଘ ଅନୁଭୂତି ମଧ୍ୟରୁ ଅଣାଯାଇଅଛି। ଏକ ହିତୋପଦେଶ ହେଉଛି ଏକ ସତ୍ୟ ଯାହାକି ଏକ ଧାରା ମଧ୍ୟରେ ନିହିତ ହୋଇ ରହିଅଛି, ଯାହାକୁ ମନେ ରଖିବା ଅତି ସହଜ। ଏକ ଦାର୍ଶନିକ ତତ୍ତ୍ୱ ଯାହାକି ଅନୁଭୂତି ଉପରେ ଆଧାରିତ, ଆଉ ଆଚରଣ ନିମନ୍ତେ ଏକ ନିୟମ। ହିତୋପଦେଶକୁ ସାରଗର୍ଭକ ନୀତିକଥା, ଏକ ମୂଳସୂତ୍ର, ଏକ ପୁରାତନ କଥା, ଏକ ପୁରାତନ ଚଳନ୍ତି କଥା, ଏକ ସଂକ୍ଷିପ୍ତ ମାତ୍ର ଅର୍ଥପୂର୍ଣ୍ଣ ବଚନ ବୋଲି କୁହାଯାଏ। ଏହି ପୁସ୍ତକର ମୁଖ୍ୟ ପଦଟି ହେଉଛି ପ୍ରଥମ ପର୍ବର 7 ପଦ, ଯେଉଁଠାରେ ଏହିପରି ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି। ଏହି ପୁସ୍ତକର କେତୋଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଦୃଷ୍ଟି ଦେବା ଉଚିତ। ପୂର୍ବଦେଶମାନ ଓ ପ୍ରାଚୀନ ପୂର୍ବାଞ୍ଚଳ ହିତୋପଦେଶର ଗୃହ ଅଟନ୍ତି। ସମ୍ଭବତଃ ଜ୍ଞାନୀ ରାଜା ସଲୋମନ ସେହିସବୁ ମଧ୍ୟରୁ ଅନେକ ଗୁଡ଼ିଏ ଅନ୍ୟାନ୍ୟ ଉପାୟରୁ ସଂଗ୍ରହ କରିଥିଲେ। ସେହି ସମସ୍ତର ସେ ଥିଲେ ସମ୍ପାଦକ ଓ କେତେକର ଲେଖକ ଥିଲେ। ଏହାର ଅର୍ଥ ହେଉଛି ଯେ ହିତୋପଦେଶର ଏକ ଈଶ୍ୱର ନିଶ୍ୱସିତ ବିବରଣୀ ରହିଅଛି, ଯାହାକି ସଲମନଙ୍କର ନତୁବା ଅନ୍ୟାନ୍ୟ ସୂତ୍ରରୁ ମାତ୍ର ଈଶ୍ୱର ତାହାଙ୍କର ମୋହର ସେହିସବୁ ଉପରେ ଛାପିଅଛନ୍ତି, ଯାହାକି ଆମେ ଲକ୍ଷ୍ୟ କରିବାକୁ ପାରିବା। କେତେକ ବିଦ୍ୱାନମାନେ ଲକ୍ଷ୍ୟ କରିଅଛନ୍ତି ଯେ ଏହି ପୁସ୍ତକରେ ସର୍ବନାମର ପରିବର୍ତ୍ତନ ଦ୍ୱିତୀୟ ବ୍ୟକ୍ତିଠାରୁ ତୃତୀୟ ବ୍ୟକ୍ତି ପର୍ଯ୍ୟନ୍ତ ଯାଇଅଛି। ତେବେ ଏହି ବିଦ୍ୱାନମାନେ ଏହି ସମାଧାନରେ ଉପନୀତ ହୋଇଅଛନ୍ତି ଯେ ହିତୋପଦେଶ ଯାହାକି ଦ୍ୱିତୀୟ ବ୍ୟକ୍ତିକୁ ବ୍ୟବହାର କରିଅଛି, ସେହିସବୁ ତାହାଙ୍କର ଶିକ୍ଷକଙ୍କ ଦ୍ୱାରା ସଲମନଙ୍କୁ ଶିକ୍ଷା ଦିଆଯାଇଥିଲା, ଆଉ ହିତୋପଦେଶ ତୃତୀୟ ବ୍ୟକ୍ତିକୁ ବ୍ୟବହାର କରିବା ଦ୍ୱାରା ଜଣାଯାଏ ଯେ ସେହିସବୁ ସଲମନ ନିଜେ ରଚନା କରିଥିଲେ। ଅନ୍ୟାନ୍ୟ ଲେଖାଗୁଡ଼ିକ ମଧ୍ୟରେ ଥିବା ହିତୋପଦେଶ ଓ ହିତୋପଦେଶ ପୁସ୍ତକରେ ଥିବା ହିତୋପଦେଶ ମଧ୍ୟରେ ଭିନ୍ନତା ରହିଅଛି। ଗ୍ରୀକ୍ ଲୋକମାନେ ହିତୋପଦେଶ ପ୍ରସ୍ତୁତ କରିବାରେ ମହାନ ଥିଲେ, ବିଶେଷତଃ ଜ୍ଞାନଧାରୀ କବିମାନେ। ତେବେ ହିତୋପଦେଶ ପୁସ୍ତକର କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଅଛି ଯାହାକୁ ଲକ୍ଷ୍ୟ କରିବା ନିତାନ୍ତ ଆବଶ୍ୟକ। ପ୍ରଥମତଃ ହିତୋପଦେଶ ଅବୈଜ୍ଞାନିକ ଉକ୍ତି ବା ଅସଠିକ ମନ୍ତବ୍ୟ ଧାରଣ କରେ ନାହିଁ। ଉଦାହରଣ ସ୍ୱରୂପ ଦେଖନ୍ତୁ ହିତୋପଦେଶ ଚାରିପର୍ବର 23 ପଦରେ ଏହିପରି ଲେଖା ଅଛି, ତୁମ୍ଭ ହୃଦୟକୁ ଅତି ଯତ୍ନରେ ରଖ, ଯେହେତୁ ତହିଁରୁ ଜୀବନର ପ୍ରବାହ ଜନ୍ମଏ। ଏହା ହେଉଛି ଏକ ଚମତ୍କାର ଉକ୍ତି, କାରଣ ଏହା ପ୍ରାୟ ପରବର୍ତ୍ତୀ 2700 ବର୍ଷ ପର୍ଯ୍ୟନ୍ତ ପ୍ରମାଣିତ ହୋଇନଥିଲା, ଯେପର୍ଯ୍ୟନ୍ତ ହାର୍ଭେ ଏହି ବିଷୟକୁ ଲକ୍ଷ୍ୟ କରି ଶରୀର ମଧ୍ୟରେ ରକ୍ତ ସଞ୍ଚାଳନ ପ୍ରକ୍ରିୟାକୁ ଓ ହୃଦୟକୁ ଏକ ପମ୍ପ ବୋଲି ପ୍ରକାଶ କରିନଥିଲେ। ଏହି ହିତୋପଦେଶ ପୁସ୍ତକରେ ଶହ ଶହ ହିତୋପଦେଶ ରହିଅଛି, ଯେଉଁ ହିତୋପଦେଶଗୁଡ଼ିକ ମଧ୍ୟରେ କୌଣସି ଗୋଟିକ ଅବୈଜ୍ଞାନିକ ନୁହେଁ ବା ଅସତ୍ୟ ନୁହେଁ। ଏପରି ଗୋଟିଏ ହେଲେ ହିତୋପଦେଶ ନାହିଁ ଯାହାକୁ କି ଆପଣ ଅଗ୍ରାହ୍ୟ କରିପାରିବେ ବା ମିଥ୍ୟା ବୋଲି ପ୍ରମାଣିତ କରିପାରିବେ। ତାହା ହିଁ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତିକୁ ସଚେତନ କରାଇଦିଏ ଯେ ହିତୋପଦେଶ ପୁସ୍ତକଟି ଈଶ୍ୱର ନିଶ୍ୱସିତ ପୁସ୍ତକ, ମାତ୍ର ମନୁଷ୍ୟର ମନଗଢ଼ା କଥା ନୁହେଁ। ଦ୍ୱିତୀୟତଃ ସେହିପରି ହିତୋପଦେଶ ଏକ ପୁସ୍ତକ ଅଟେ ଯାହାକି ମହାନ ନୈତିକତା ଉପରେ ଆଧାରିତ। ଆପଣ ସହଜରେ ଏହାର ପୃଷ୍ଠାଗୁଡ଼ିକରେ ଅନୈତିକତାର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବେ ନାହିଁ, ଯାହାକି ଅନ୍ୟାନ୍ୟ ଲେଖାଗୁଡ଼ିକରେ ଲକ୍ଷ୍ୟ କରିବାକୁ ମିଳେ। ତୃତୀୟରେ, ହିତୋପଦେଶ ସେମାନଙ୍କ ନିଜ ମଧ୍ୟରେ ବିରୋଧ କରେ ନାହିଁ, ଯେତେବେଳେ କି ମନୁଷ୍ୟର ହିତୋପଦେଶ ପରସ୍ପର ସହିତ ବାରମ୍ବାର ବିରୋଧ କରେ, କାରଣ ମନୁଷ୍ୟର ଚିନ୍ତାଧାରା ଭିନ୍ନ ଭିନ୍ନ ପ୍ରକାରର ହୁଏ ଓ ଗୋଟିଏଠାରୁ ଅନ୍ୟଟି ଅଲଗା ହୁଏ। କିନ୍ତୁ ହିତୋପଦେଶ ପୁସ୍ତକରେ କୌଣସି ବିରୋଧାତ୍ମକ ବିଷୟ ପରିଲକ୍ଷିତ ହୁଏ ନାହିଁ, କାରଣ ଏହା ହେଉଛି ଈଶ୍ୱରଙ୍କ ଦ୍ୱାରା ନିଶ୍ୱସିତ। ଯେତେବେଳେ ହିତୋପଦେଶ ପୁସ୍ତକଟି ଶୃଙ୍ଖଳିତ ଆୟୋଜନ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ସମ୍ମାନ ବିନା ବଚନଗୁଡ଼ିକର ଏକ ସଂଗ୍ରହ ବୋଲି ଜଣାଯାଏ, ଆମମାନଙ୍କ ମଧ୍ୟରୁ କେତେକ ବିଶ୍ୱାସ କରନ୍ତି ଯେ ଏହା ଏକ କାହାଣୀ କହେ, ଯାହାକି ଆମେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ସମୟରେ ଲକ୍ଷ୍ୟ କରିବାକୁ ପାରିବା। ଏହା ହେଉଛି ଜଣେ ଯୁବକର ଛବି, ଯିଏକି ଜୀବନରେ ଯାତ୍ରା ଆରମ୍ଭ କରୁଅଛି। ସେ ତାହାର ପ୍ରଥମ ଶିକ୍ଷା ପ୍ରଥମ ପର୍ବର 7 ପଦରେ ପ୍ରାପ୍ତ ହୁଏ, ଯାହାକି ଏହି ପୁସ୍ତକର ମୁଖ୍ୟ ପଦ ବା ଚାବିକାଠି। ଏହି ହିତୋପଦେଶ ପୁସ୍ତକରେ ଯେଉଁ ସମସ୍ତ ଉପଦେଶ ଦିଆଯାଇଅଛି, ଏହା ସମସ୍ତ କାଳ ନିମନ୍ତେ ପ୍ରଯୁଜ୍ୟ। ଜଣେ ପୁରାତନ ନିୟମର ସମୟରେ ବାସ କରୁ ଅଥବା ନୂତନ ନିୟମର ସମୟରେ ବାସ କରୁ, ପୁରାତନ ଜେରୁସାଲାମରେ ବାସ କରୁ ବା ନୂତନ ଜେରୁସାଲାମରେ ବାସ କରୁ, ଏହାର ସତ୍ୟତା ତଥାପି ସତ୍ୟ ଅଟେ। ଏହା ଯେକୌଣସି ବ୍ୟକ୍ତି ନିମନ୍ତେ ଏକ ଉତ୍ତମ ପୁସ୍ତକ। ତେବେ କେହି ଜଣେ ଏହି ପ୍ରଶ୍ନ ଉଠାଇପାରେ, ଏହି ପୁସ୍ତକରେ ସୁଷମାଚାର ବିଷୟ ନେଇ କିଛି କୁହାଯାଏ ନାହିଁ। ଟିକେ ରୁହନ୍ତୁ, ଏହା ରହିଅଛି। ଏହି ପୁସ୍ତକରେ ଜଣେ ଅଛନ୍ତି, ଏହା ଯାହାଙ୍କର ଜ୍ଞାନ ଅଟେ, ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବ୍ୟତୀତ ଅନ୍ୟ କେହି ନୁହନ୍ତି। ଏହି ପୁସ୍ତକଟି ଅପ୍ରାସଙ୍ଗିକ ଉକ୍ତି ଉପରେ ପର୍ଯ୍ୟବେସିତ ନୁହେଁ, କିଏ ବା ଏହା ରାଜାମାନଙ୍କର ଅଥବା ପନିପରିବାର ଆଲୋଚନା ଭିତ୍ତିକ ନୁହେଁ। ଏହା ଏକ ପୁସ୍ତକ ଯାହାକି ଜ୍ଞାନଭିତ୍ତିକ ଓ ଏହାର ଏକ ଆୟୋଜନ ଓ ଏକ ସୁବ୍ୟବସ୍ଥା ରହିଅଛି। ଜ୍ଞାନୀ ରାଜା ସଲୋମନଙ୍କର ତାହାଙ୍କର ନିଜ ଶିକ୍ଷା ବିଷୟ ନେଇ କିଛି କହିବାକୁ ଅଛି, ଯାହାକି ଉପଦେଶକ 12:9 ଲେଖା ଅଛି। ଆହୁରି ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲା, ପୁଣି ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ବିନ୍ୟାସ କଲା। ଏଠାରେ କିଛି ବିଷୟ ରହିଅଛି ଯାହାକି ଆପଣଙ୍କ ନିମନ୍ତେ ଏହି ହିତୋପଦେଶ ପୁସ୍ତକକୁ ଏକ ଶିହରଣ ଅନୁଭୂତିରେ ପରିଣତ କରାଇବ। ପବିତ୍ର ବାଇବଲ ମଧ୍ୟରେ ଥିବା ପ୍ରତ୍ୟେକ ଚରିତ୍ରର ଏକ ସ୍ଥୂଳ ଚିତ୍ର ପ୍ରଦାନ କରେ। ସେମାନଙ୍କ ମଧ୍ୟରୁ କେତୋଟିକୁ ମୁଁ ଉପସ୍ଥାପିତ କରିବାକୁ ଯାଉଅଛି, ଆଉ ଆପଣ ଅନ୍ୟାନ୍ୟ ଚରିତ୍ରଗୁଡ଼ିକୁ ଖୋଜି ବାହାର କରିବାରେ ଆନନ୍ଦ ଅନୁଭବ କରିବେ। ମଧ୍ୟ ମୁଁ ଭାବେ ଯେ ଏହି ପୁସ୍ତକରେ କେତେକ ହିତୋପଦେଶ ରହିଅଛି ଯାହାକି ଆପଣଙ୍କର ସମସ୍ତ ବନ୍ଧୁମାନଙ୍କ ନିମନ୍ତେ ଓ ପରିଚିତ ବ୍ୟକ୍ତିମାନଙ୍କ ନିମନ୍ତେ ବିଶେଷ ଖାପ ଖାଇବ, କିନ୍ତୁ ସମ୍ଭବତଃ ଭଲ ହେବ ଯଦି ଆପଣ ସେହିସବୁ ସେମାନଙ୍କ ପ୍ରତି ପ୍ରୟୋଗ ନ କରନ୍ତି ଯାହାକି ସେମାନଙ୍କ ଜୀବନ ପ୍ରତି ପ୍ରଯୁଜ୍ୟ ହୋଇପାରେ। ଏହି ପୁସ୍ତକରେ ହିତୋପଦେଶ ରହିଅଛି ଯାହାକି ଆମ ପ୍ରତ୍ୟେକଙ୍କ ଜୀବନ ପ୍ରତି ପ୍ରଯୁଜ୍ୟ ହେବ, ଆଉ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ସମୟରେ ଆମେ ଆମ ଜୀବନରେ ବିଶେଷ ଉପକୃତ ହୋଇପାରିବା। ତେବେ ହିତୋପଦେଶ ପୁସ୍ତକଟି ପୁରାତନ ନିୟମର ଯେକୌଣସି ପୁସ୍ତକ ଅପେକ୍ଷା ସବୁଠାରୁ ଦୀର୍ଘ ଉପାଧି ଧାରଣ କରେ, ଯାହାକି ପ୍ରଥମ ପର୍ବର ପ୍ରଥମ 6 ପଦ ମଧ୍ୟରେ ପରିଲକ୍ଷିତ ହୁଏ। ଲେଖକ ନିଜକୁ ଜଣେ ଶିକ୍ଷକ ଭାବେ ପରିଚିତ କରାନ୍ତି। ଇସ୍ରାଏଲର ଜ୍ଞାନୀମାନଙ୍କ ମଧ୍ୟରୁ ଜଣେ ଜ୍ଞାନୀ ଯିଏକି ଏହି ପୁସ୍ତକଟିକୁ ଜ୍ଞାନଜନକ ମାର୍ଗରେ ଶିକ୍ଷାର ଏକ ସାରଗ୍ରନ୍ଥ ଭାବରେ ଲେଖିଅଛନ୍ତି। ଲେଖାଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଏହି ବାକ୍ୟଟି ଏହି ହିତୋପଦେଶ ପୁସ୍ତକର ମୁଖ୍ୟ ବିଷୟବସ୍ତୁକୁ ସଂକ୍ଷିପ୍ତରେ ପ୍ରକାଶ କରେ, ଯାହାକୁ କି ସେ ଏହି ପୁସ୍ତକ ମଧ୍ୟରେ ବାରମ୍ବାର ଗୁରୁତ୍ୱ ଦିଅନ୍ତି। ହିତୋପଦେଶ ପୁସ୍ତକର 31 ଅଧ୍ୟାୟ ମଧ୍ୟରେ ଈଶ୍ୱରଙ୍କ ସହିତ ଓ ନିଜର ପ୍ରତିବାସୀ ସହିତ ଖ୍ରୀଷ୍ଟ ବିଶ୍ୱାସୀମାନେ ମିଳନରେ ବାସ କରିବା ନିମନ୍ତେ ସହାୟକ ହେବା ପାଇଁ ଅନେକ ବ୍ୟବହାରିକ ବିଷୟବସ୍ତୁ ଆଲୋଚନା କରାଯାଏ। ଏହି ଜ୍ଞାନଜନକ ଓ ବାସ୍ତବତାର ପୁସ୍ତକ ମଧ୍ୟରେ ଯେଉଁ ବିଷୟବସ୍ତୁ ସବୁ ନିହିତ ହୋଇଅଛି ସେହିସବୁ ହେଲା କିପରି ଉପଯୁକ୍ତ ତଥା ଉତ୍ତମ ବନ୍ଧୁମାନଙ୍କୁ ମନୋନୀତ କରିବ, ବ୍ୟଭିଚାରର ବିପଦ, କଠିନ ପରିଶ୍ରମର ମୂଲ୍ୟ, ବ୍ୟବସାୟରେ ଅନ୍ୟମାନଙ୍କ ସହିତ ନ୍ୟାୟର ସହିତ ବ୍ୟବହାର କରିବା, ଅତ୍ୟଧିକ ମଦ୍ୟପାନର ଭୟାବହତା, ଦୟାର ସହିତ ଦରିଦ୍ରମାନଙ୍କ ସହିତ ବ୍ୟବହାର, ଦୃଢ଼ ପାରିବାରିକ ବନ୍ଧନର ମୂଲ୍ୟ, କ୍ରୋଧ ଓ ଅହଙ୍କାରର ମୂର୍ଖତା ଓ ପ୍ରକୃତ ବନ୍ଧୁତ୍ୱର ଚରିତ୍ର ଚିତ୍ରଣ। ବିଦ୍ୱାନମାନେ ଏକମତ ହୁଅନ୍ତି ଯେ ହିତୋପଦେଶ ପୁସ୍ତକଟି ହେଉଛି ବିଭିନ୍ନ ସ୍ଥାନରୁ ସଂଗୃହୀତ ହୋଇଥିବା ବିଷୟବସ୍ତୁର ଏକ ସମ୍ମିଶ୍ରଣ। ଏହା ଏହି ପୁସ୍ତକକୁ ଏକ ଚମତ୍କାର ଆଭ୍ୟନ୍ତରୀଣ ଗଠନ ପ୍ରଦାନ କରେ। ମାତ୍ର ଏହି ପୁସ୍ତକ ନିଜେ ଆମମାନଙ୍କୁ କହେ ଯେ କେଉଁ ଅଂଶ ଜଣେ ଲେଖକଙ୍କ ଦ୍ୱାରା ଲିଖିତ ଓ କେଉଁଟି ଅନ୍ୟମାନଙ୍କର ହସ୍ତଲେଖା। ତେବେ ଏହି ପୁସ୍ତକଟି ଜ୍ଞାନୀ ରାଜା ସଲୋମନଙ୍କ ଦ୍ୱାରା ରଚିତ, କାରଣ ଏହି ପୁସ୍ତକର ପ୍ରାରମ୍ଭରେ ଆମେ ଲେଖକଙ୍କର ପରିଚୟ ପାଉ। ପ୍ରଥମ ପର୍ବର ପ୍ରଥମ ପଦରେ ଲେଖାଅଛି, ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ସଲୋମନଙ୍କ ହିତୋପଦେଶ। ଆମ୍ଭେମାନେ ମଧ୍ୟ ଜାଣୁ ଯେ ପ୍ରାଚୀନ କାଳରେ ପୃଥିବୀ ଇତିହାସରେ ରାଜା ସଲୋମନ ତାଙ୍କର ଜ୍ଞାନର ପରାକାଷ୍ଠା ନିମନ୍ତେ ଅତି ପ୍ରସିଦ୍ଧ ଥିଲେ, ଯାହାକି ପ୍ରଥମ ରାଜାବଳୀ 4 29-34 ପଦ ମଧ୍ୟରେ ଉଲ୍ଲେଖ ହୋଇଅଛି। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ଆହୁରି ପରମେଶ୍ୱର ସଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି ସମୁଦ୍ର ତୀରସ୍ଥ ବାଲୁକନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ, ପୂର୍ବଦେଶୀୟ ସମସ୍ତ ଲୋକଙ୍କର ଜ୍ଞାନ ଓ ମିଶ୍ରୀୟ ସମୁଦାୟ ଜ୍ଞାନ ଅପେକ୍ଷା ସଲୋମନଙ୍କର ଜ୍ଞାନ ଅଧିକ ହେଲା, କାରଣ ସେ ସମସ୍ତ ଲୋକଙ୍କଠାରୁ ଇସ୍ରାହିୟ ଏଥନ୍ ଓ ମାହଲର ପୁତ୍ର ହେମନ୍ ଓ କଲକୋଇ ଓ ଦର୍ଦା ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ, ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା। ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା। ପୁଣି ସେ ଲିବାନୁନ୍ର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ। ମଧ୍ୟ ସେ ପଶୁ ଓ ପକ୍ଷୀ ଓ ଉରଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ବର୍ଣ୍ଣନା କଲେ। ପୁଣି ପୃଥିବୀସ୍ଥ ଯେ ଯେ ରାଜା ସଲମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ। ସେ ଯେ ଏହି ପୁସ୍ତକର ଲେଖକ ତହିଁର ଅଧିକ ପ୍ରମାଣ ଆମେ ଏହି ପୁସ୍ତକ ମଧ୍ୟରୁ ହିଁ ପାଉ, ଯେଉଁଠାରେ ସଲମନ ଏହି ସମସ୍ତ ବିଭାଗରୁ ଲେଖକ ବୋଲି ପରିଚିତ ହୁଅନ୍ତି, ଯାହାକି ଦଶ ପର୍ବର ପ୍ରଥମ ପଦରୁ ବାଇଶ ପର୍ବର ଷୋହଳ ପଦ ପର୍ଯ୍ୟନ୍ତ ଓ ସେହିପରି ପଚିଶ ପର୍ବରୁ ଅଣତିରିଶ ପର୍ବ ପର୍ଯ୍ୟନ୍ତ। କିନ୍ତୁ ଏହି ପୁସ୍ତକର ଅନ୍ୟାନ୍ୟ ଅଂଶଗୁଡ଼ିକ ବିଷୟ ନେଇ କ'ଣ କୁହାଯାଇପାରେ, ଯାହାକି ପରିଷ୍କାର ଭାବେ ଅନ୍ୟାନ୍ୟ ଲେଖକମାନଙ୍କର ବୋଲି ଜଣାଯାଏ, ଯେପରିକି ବାଇଶ ପର୍ବର ସତର ପଦରେ ଲେଖା ଅଛି, ତୁମ୍ଭେ ଆପଣା କର୍ଣ୍ଣଡେରି ଜ୍ଞାନବାନମାନଙ୍କ କଥା ଶୁଣ, ପୁଣି ମୋ ବିଦ୍ୟାରେ ଆପଣା ମନ ଲଗାଅ। ତେବେ ସେହି ଜ୍ଞାନବାନମାନେ କିଏ? ସେହିପରି ତିରିଶ ପର୍ବର ପ୍ରଥମ ପଦରେ ଲେଖା ଅଛି, ଜାକିର ପୁତ୍ର ଆଗୁରର କଥା। ତେବେ ସେହି ଆଗୁର କିଏ? ସେହିପରି ଏକତିରିଶ ପର୍ବର ପ୍ରଥମ ପଦରେ ଲମୁଏଲ ରାଜାର କଥା ବୋଲି ଲେଖା ଅଛି, ତେବେ ସେହି ଲମୁଏଲ କିଏ? ଯଦିଓ ସଲୋମନ ହିତୋପଦେଶ ପୁସ୍ତକର ଏକ ମୁଖ୍ୟ ବିଭାଗ ଲେଖିଅଛନ୍ତି, ମାତ୍ର ସେ ସମ୍ପୂର୍ଣ୍ଣ ପୁସ୍ତକଟିକୁ ଲେଖି ନାହାନ୍ତି। ଅନେକ ବିଦ୍ୱାନମାନେ ବିଶ୍ୱାସ କରନ୍ତି ଯେ ସେ ହିତୋପଦେଶର ମୁଖ୍ୟ ବିଷୟ ସବୁ ଉଲ୍ଲେଖ କରିଅଛନ୍ତି, ମାତ୍ର ଅନ୍ୟାନ୍ୟ ସ୍ଥାନରୁ ଆଣି କିଛି ଲେଖା ଯୋଗ କରିଅଛନ୍ତି, ସେହିସବୁର ଲେଖକମାନଙ୍କୁ ଯଥାଯୋଗ୍ୟ ସମ୍ମାନ ଦେଇ। ଏହି ପୁସ୍ତକ ଓ ତହିଁର ଲେଖା ବିଷୟ ନେଇ ଆଉ ଏକ ଚମତ୍କାର ବିଷୟ ହେଉଛି ଯେ ଏହି ପୁସ୍ତକର ଦ୍ୱିତୀୟ ସଂକଳନ, ଯାହାକି ପଚିଶ ପର୍ବରୁ ଅଣତିରିଶ ପର୍ବ ପର୍ଯ୍ୟନ୍ତ ସଲମନଙ୍କୁ ଲେଖକ ଭାବେ ଉପସ୍ଥାପିତ କରେ, ତାହା ସବୁ ତାହାଙ୍କ ମୃତ୍ୟୁର ପରବର୍ତ୍ତୀ ଦୁଇଶହ ବର୍ଷ ପର୍ଯ୍ୟନ୍ତ ଏହି ପୁସ୍ତକରେ ଯୋଗ କରାଯାଇନଥିଲା। ଏହି ପଚିଶରୁ ଅଣତିରିଶ ପର୍ବ ମଧ୍ୟରେ ନିହିତ ଥିବା ବିଷୟବସ୍ତୁର ଆରମ୍ଭରେ ଲେଖା ଅଛି, ଯାହାକି ପଚିଶ ପର୍ବର ପ୍ରଥମ ପଦ ଏହିପରି ଉପସ୍ଥାପିତ କରେ, ନିମ୍ନଲିଖିତ ହିତୋପଦେଶ ସକଳ ହିଁ ସଲମନଙ୍କ ରଚିତ ଓ ଜିହୁଦାର ରାଜା ହିସ୍କିଅର ଲୋକମାନେ ତାହା ଉତ୍ତାରିଥିଲେ। ତେଣୁକରି ସମ୍ଭବତଃ ହିସ୍କିଅଙ୍କର ସମୟ ପର୍ଯ୍ୟନ୍ତ ସଲମନଙ୍କର ଏହିସବୁ ଲେଖାଗୁଡ଼ିକ ଆବିଷ୍କୃତ ଓ ଏହି ପୁସ୍ତକରେ ଭର୍ତ୍ତି କରାଯାଇନଥିଲା। ତେବେ ଏହି ପୁସ୍ତକ ପ୍ରକୃତରେ ଯେ ଏକ ସମ୍ମିଶ୍ରଣ, ଏହାର ସ୍ପଷ୍ଟ ପ୍ରମାଣ ଥିବାରୁ ଅନେକ ବିଦ୍ୱାନମାନେ ଭାବନ୍ତି ନାହିଁ ଯେ ସଲମନ ଏହି ସମସ୍ତ ବିଷୟବସ୍ତୁ ମଧ୍ୟରୁ କୌଣସିଟି ଲେଖିଅଛନ୍ତି ବୋଲି। ମାତ୍ର ଏହି ପୁସ୍ତକର କେତେକ ବିଭାଗ ସଲମନଙ୍କୁ ତହିଁର ଲେଖକ ରୂପେ ଏତେ ଦୃଢ଼ ଭାବେ ପ୍ରମାଣିତ କରେ ଯେ ବିଦ୍ୱାନମାନଙ୍କର ସେହି ଚିନ୍ତାଧାରାକୁ ନାକଚ କରିଦିଏ। ଏହି ପୁସ୍ତକଟି ଏହାର ମୂଳ ଅନୁବାଦରେ ରାଜା ସଲମନଙ୍କ ଦ୍ୱାରା ଲିଖିତ ହୋଇଥିଲା ଓ ସଂକଳିତ ହୋଇଥିଲା ତାହାଙ୍କ ରାଜତ୍ୱ କାଳର କିଛି ସମୟ ସୀମା ମଧ୍ୟରେ, ଯାହାକି ଖ୍ରୀଷ୍ଟପୂର୍ବ 971-931 ମଧ୍ୟରେ। ତାପରେ ବର୍ତ୍ତମାନ ଏହି ପଚିଶ ପର୍ବରୁ ଅଣତିରିଶ ପର୍ବ ମଧ୍ୟରେ ନିହିତ ଥିବା ବିଷୟବସ୍ତୁ ଖ୍ରୀଷ୍ଟପୂର୍ବ 720 ଏହି ପୁସ୍ତକ ସହିତ ଯୋଗ କରାଯାଇଥିଲା। ତେବେ ଏହି ପୁସ୍ତକର ଲେଖନୀ ଶୈଳୀରୁ ଏହା ପୁରାତନ ନିୟମର ଏକ ଜ୍ଞାନର ପୁସ୍ତକ ଭାବେ ପରିଚିତ, ଏପରିକି ଆୟୁବ ପୁସ୍ତକ, ଉପଦେଶକ ପୁସ୍ତକ ଓ ପରମଗୀତ ମଧ୍ୟ ଜ୍ଞାନର ପୁସ୍ତକ ଭାବେ ପରିଚିତ, କାରଣ ସେହିସବୁ ଇସ୍ରାଏଲ୍ର ଇତିହାସରେ ଏକ ସ୍ୱତନ୍ତ୍ର ଦଳର ଲୋକମାନଙ୍କ ଦ୍ୱାରା ଲିଖିତ ହୋଇଥିଲା, ଯେଉଁମାନେ ଜୀବନର କେତେକ ଆଭ୍ୟନ୍ତରୀଣ ପ୍ରଶ୍ନ ନେଇ ସଂଘର୍ଷ କରିଥିଲେ। ଏହି ପ୍ରକାର ଲେଖା ବିଶେଷତଃ ସଲମନଙ୍କ ସମୟରେ ବହୁଳ ଭାବେ ବିସ୍ତାର ଲାଭ କରିଥିଲା ଓ ସେ ପ୍ରାଚୀନ କାଳରେ ସମଗ୍ର ପୃଥିବୀରେ ଜ୍ଞାନୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ଜ୍ଞାନୀ ରୂପେ ବିବେଚିତ ହୋଇଥିଲେ, ଯାହାକି ଆମେ ପ୍ରଥମ ରାଜାବଳୀ ଚାରି ପର୍ବର ତିରିଶ ଓ ଏକତିରିଶ ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରୁ। ତେବେ ଏହି ପୁସ୍ତକ ମଧ୍ୟରୁ ଆମେ ଏକ ମହାନ ଶିକ୍ଷା ପାଇବାକୁ ପାରିବା, ଆଉ ତାହା ହେଉଛି ପ୍ରକୃତ ଜ୍ଞାନ ଈଶ୍ୱରଙ୍କୁ ଭୟ କରିବାରେ ଓ ତାହାଙ୍କୁ ଗୌରବ ଦେବାରେ କେନ୍ଦ୍ରୀଭୂତ ହୋଇ ରହିଅଛି ଆଉ ଏହା ହିଁ ହେଉଛି ଏହି ପୁସ୍ତକର ମୁଖ୍ୟ ବିଷୟବସ୍ତୁ ପ୍ରିୟ ବନ୍ଧୁ ଆମମାନଙ୍କ ଜୀବନରେ ଯଦି ଈଶ୍ୱରଙ୍କ ପ୍ରତି ଭୟ ନାହିଁ ତାହେଲେ ଆମେମାନେ ଜ୍ଞାନୀ ନୁହୁଁ ଆଜି ଆମେମାନେ ଜାଗତିକ ଜ୍ଞାନରେ ଜ୍ଞାନୀ ହେଲେ ମଧ୍ୟ ଯଦି ଈଶ୍ୱରୀୟ ଜ୍ଞାନରେ ଜ୍ଞାନୀ ନୁହୁଁ ଅର୍ଥାତ୍ ପ୍ରଭୁ ବିଷୟକ ଭୟରେ ବୃଦ୍ଧି ପାଇନାହୁଁ ତାହେଲେ ଆମମାନଙ୍କଠାରୁ ବଳି ଅବୋଧ ଆଉ କେହି ନାହିଁ ରାଜା ସଲମନଙ୍କ ପରି ଜ୍ଞାନୀ ଏହି ଜଗତରେ କେହି ନାହିଁ ତଥାପି ସେ କହନ୍ତି ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ ଆସନ୍ତୁ ସେହି ପ୍ରଭୁଙ୍କୁ ଭୟ କରିବା ନିମନ୍ତେ ଚେଷ୍ଟା କରୁ ଯେପରି ଆମେ ଈଶ୍ୱରଙ୍କ ଦୃଷ୍ଟିରେ ଜ୍ଞାନୀ ବୋଲି ବିବେଚିତ ହୋଇପାରିବା ପ୍ରିୟ ବନ୍ଧୁ ଆପଣଙ୍କୁ ମୋର ଏକ ପ୍ରଶ୍ନ ଆପଣ ଆଜି ଜଗତରେ ନିଜକୁ ଜ୍ଞାନୀ ବୋଲି ବିବେଚନା କରୁଛନ୍ତି କି ଟିକେ ନିଜକୁ ପ୍ରଶ୍ନ କରନ୍ତୁ ଯେ ମୁଁ କ'ଣ ପ୍ରଭୁଙ୍କର ଭୟରେ ବୃଦ୍ଧି ପାଇପାରୁଛି ସେହି ପ୍ରଭୁଙ୍କ ଭୟ କ'ଣ ମୋ ଜୀବନରେ ଅଛି ଯଦି ପ୍ରଭୁଙ୍କ ଭୟ ମୋ ଜୀବନରେ ନାହିଁ ଯଦି ପ୍ରଭୁଙ୍କୁ ମୁଁ ମୋ ଜୀବନରେ ସ୍ଥାନ ଦେଇନାହିଁ ଯଦି ପ୍ରଭୁଙ୍କୁ ମୁଁ ଚିହ୍ନି ନାହିଁ ତାହେଲେ ମୋଠାରୁ ଭଳି ମୂର୍ଖ ଆଉ କେହି ନାହିଁ ପ୍ରିୟ ବନ୍ଧୁ ଏହି ଜଗତର ଜ୍ଞାନ ଆପଣଙ୍କୁ ଉଦ୍ଧାର କରିପାରିବ ନାହିଁ ଆଜି ଏହି ଜଗତରେ ଅନେକ ଜ୍ଞାନୀ ଲୋକ ଅଛନ୍ତି ଅନେକ ଗୁଣୀ ଲୋକ ଅଛନ୍ତି କିନ୍ତୁ ତା ଅର୍ଥ ନୁହଁ ଯେ ସେମାନେ ନିଜର ପାପରୁ ଉଦ୍ଧାର ପାଇପାରିଛନ୍ତି ବା ଈଶ୍ୱରଙ୍କୁ ପାଇପାରିଛନ୍ତି ଜାଗତିକ ଜ୍ଞାନ ଆମମାନଙ୍କୁ ଈଶ୍ୱରଙ୍କର ନିକଟବର୍ତ୍ତୀ କରାଇପାରିବ ନାହିଁ କିନ୍ତୁ ଯଦି ଆମମାନଙ୍କ ଜୀବନରେ ଈଶ୍ୱରଙ୍କ ପ୍ରତି ଭୟ ଅଛି ତାହେଲେ ଆମମାନେ ଜାଣି ରଖିବା ଉଚିତ ଯେ ଆମମାନଙ୍କ ଜୀବନରେ ସେ ଜ୍ଞାନ ଉଦୟ ହୋଇଅଛି ଯଦି ଈଶ୍ୱରଙ୍କ ପ୍ରତି ଆମମାନଙ୍କ ଜୀବନରେ ଭୟ ନାହିଁ ତାହେଲେ ଆମମାନଙ୍କ ଜୀବନରେ ଜ୍ଞାନ ଉଦୟ ହୋଇନାହିଁ ପ୍ରିୟ ବନ୍ଧୁ ମୁଁ ଜାଣେ ନା ଆପଣ ଆଜି ଈଶ୍ୱରଙ୍କ ଭୟରେ ଜ୍ଞାନୀ କି ନାହିଁ କିନ୍ତୁ ଆପଣ ଚେଷ୍ଟା କରନ୍ତୁ ଯଦି ଈଶ୍ୱରଙ୍କ ଭୟ ଆପଣଙ୍କ ଜୀବନରେ ନାହିଁ ତାହେଲେ ବର୍ତ୍ତମାନଠାରୁ ପ୍ରଭୁଙ୍କୁ ଭୟ କରିବା ପାଇଁ ଚେଷ୍ଟା କରନ୍ତୁ କାରଣ ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ତେଣୁ ପ୍ରିୟ ବନ୍ଧୁ ଆସୁ ଆମେ ସେହି ପ୍ରଭୁଙ୍କୁ ଭୟ କରି ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରି ତାହାଙ୍କୁ ଗୌରବ ଦେବା ପାଇଁ ଚେଷ୍ଟା କରୁ ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ
প্রিয় শ্রোতা আমার কার্যক্রম নিয়মিত শুণুবার অশেষ ধন্যবাদ আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তক আবশ্যক লে আমসহ যোগাযোগ করতু আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন @radio882.com তেবে আজি পাই বিদায় দিওন্তু নমস্কার।